ବରେନ୍ଦ୍ର କୃଷ୍ଣ ଧଳଙ୍କର ଏକ ବହୁଚର୍ଚ୍ଚିତ ଗଳ୍ପ ଢୋଲିଆ। ବାଙ୍କି ବଜାର ହାଟ ପଡ଼ିଆରେ ଦୋଳ ପୂର୍ଣ୍ଣିମା ମେଲଣର ଭିଡ଼। ବିଭିନ୍ନ ଅଞ୍ଚଳରୁ ଆସିଥିବା ଠାକୁରଙ୍କ ବିମାନ ସବୁ ଧାଡ଼ି ହୋଇ ସଜା ହୋଇଛି। ଶହ ଶହ ଲୋକ ବିମାନ ପାଖରେ ଭୋଗ ଲଗାଉଛନ୍ତି। ଚାରିଆଡ଼େ ଉତ୍ସବର ବାତାବରଣ, ବସନ୍ତର ନିର୍ମେଘ ଆକାଶ, ନିମଗଛର କଅଁଳପତ୍ରର ବାସ୍ନା ଭାସି ଆସୁଛି ପବନରେ, ଜମି ଉଠିଛି ମେଲଣ। ହଠାତ୍ ଭିଡ଼ ଠେଲି ଠାକୁରଙ୍କ ବିମାନ ଆଡ଼କୁ ଆଗେଇ ଆସିଲା ନରହରି ଢୋଲିଆ, ସାଙ୍ଗରେ ତାର ପୁଅ ସନାତନ, ସପ୍ତମ ଶ୍ରେଣୀର ଛାତ୍ର। ଠାକୁରମାନଙ୍କୁ ମୁଣ୍ଡିଆ ମାରିସାରି ସେ ତାର ଢୋଲରେ ହାତ ଲଗାଇଲା। ଛଅ ଫୁଟ ଲମ୍ବର ତାର ଦୀର୍ଘ ଦେହର ମାଂସପେଶୀ ଫୁଲି ଉଠିଲା। ମେଲଣ ପଡ଼ିଆରେ ନରହରିର ଢୋଲ ଖେଳାଇଦେଲା ଏକ ଅପୂର୍ବ ସ୍ୱର। ନରହରି ଉସ୍ତାଦ ରଖି ସ୍ୱରଲୟ ସାଧି ନାହିଁ, କିନ୍ତୁ ବାପ ଅଜା ଅମଳର କୌଳିକ ବାଜଣା ତା ହାତକୁ ଏମିତି ସାଧି ଦେଇଛି ଯେ ତା ଢୋଲରୁ ଆପେ ଆପେ ବାହାରି ଆସେ କେତେବେଳେ ଏକତାଳ, କେତେବେଳେ ଖେମଟା, ଆଉ କେତେବେଳେ ବା ତ୍ରିପଟାର ସ୍ୱରଲୟ। ଅନ୍ୟ ପାଞ୍ଚ ଜଣ ଢୋଲିଆଙ୍କ ଠାରୁ ବାରି ହୋଇପଡ଼େ ତାର ସ୍ୱାତନ୍ତ୍ର୍ୟ। ଦୂରରେ ଠିଆ ହୋଇଥିବା ଶ୍ରୋତା ବି ତାକୁ ନଦେଖି କହିଦେଇପାରନ୍ତି, ଏ ହେଉଛି ନରହରି ଢୋଲିଆର ବାଜଣା। ବାର ବର୍ଷର ସନାତନ ମେଲଣ ପଡ଼ିଆରେ ଠାକୁର ଦେଖିବାକୁ ଆସି ବାପାର ଢୋଲ ତାଳେ ତାଳେ ପାଦ ପକାଏ। ତାର କିଶୋର ରକ୍ତକୋଷରେ ବାଜି ଉଠେ ଢୋଲର ବାଜା ଶବ୍ଦ। ସନାତନ ସ୍ୱପ୍ନ ଦେଖେ, ବଡ଼ ହେଲେ ସେ ମଧ୍ୟ ତାର ବାପା ଭଳି ନାମଜାଦା ଢୋଲିଆ ହେବ। ଶହ ଶହ ଲୋକ ତା ଭଳି ତା ବାଜଣାକୁ ମଧ୍ୟ ତାରିଫ କରିବେ। କିନ୍ତୁ ସ୍କୁଲର କୃତି ଛାତ୍ର ଥିଲା ସନାତନ, ବୃତ୍ତି ପାଇ ପାଠ ପଢ଼ୁଥିଲା। ବାଙ୍କି ହାଡ଼ିସାହିର ଆବର୍ଜନା ସ୍ତୂପ ଭିତରୁ ପଦ୍ମଫୁଲ ଭଳି ମହକି ଉଠିଲା ତାର ପ୍ରତିଭା। ନରହରି ଢୋଲିଆର ପୁଅ ହରିଜନମାନଙ୍କ ପାଇଁ ଉଦ୍ଦିଷ୍ଟ ଚାକିରିରେ ସଂରକ୍ଷିତ ସ୍ଥାନର ସୁଯୋଗ ନେଇ ଦିନ ହୋଇଗଲା IAS ଅଫିସର। ବାଙ୍କି ବଜାରରେ ସେଦିନ ଚର୍ଚ୍ଚା ହେଉଥିଲା ନରହରିର ଢୋଲ ବଜାର କରାମତି କଥା। ଆଉ ଦିନେ ଚର୍ଚ୍ଚାର ବିଷୟ ହେଲା ସନାତନର IAS ପ୍ରାପ୍ତି ସମ୍ବାଦ। ପୁଅ ବଡ଼ ହାକିମ ହେଲେ ବି ଢୋଲ ବଜା ଛାଡ଼ିନଥିଲା ନରହରି। ପୁଅ ଟଙ୍କାରେ ତା ଛପର ଘର କୋଠା ହେଲା। ପୁଅ ପ୍ରେମ କରି ଗୋଟେ ହିନ୍ଦୁସ୍ତାନୀ ଝିଅକୁ ବାହା ହେଲା ଏବଂ ଆଉ ଦିନେ ବାପା ନରହରି ଓ ମା ଚମ୍ପାକୁ ଚମତ୍କୃତ କରି ଖବରକାଗଜରେ ବିଜ୍ଞାପନ ଛାପି ନିଜର ସାଙ୍ଗିଆ ବଦଳେଇ ଦେଲା ଗୋଛିରୁ ଦାସ। ନରହରି ଦିନେ ପରିହାସରେ ସ୍ତ୍ରୀକୁ କହିଲା, ଦେଖିଲୁ ପୁଅ ସାଙ୍ଗିଆ ବଦଳେଇ ଦେଲା, ଆଉ ଦିନେ ହୁଏତ ବାପର ନାଁ ବଦଳେଇ ଦେବ। ଚମ୍ପା ଗେରସ୍ତର କଥା ଶୁଣି ମୁହଁ ଫୁଲାଇ କହିଲା, ଏତେ ବଡ଼ ହାକିମ ହେଲେ ବି କେଉଁଦିନ ତୁମକୁ ସେ ହତାଦର କରିଛି? ଗୋଛି ହେଉଛି କି ଦାସ ହେଉ, ତୁମ ପୁଅ ତ। ଆଜିକାଲି କେତେ ଲୋକ ସାଙ୍ଗିଆ ବଦଳଉଛନ୍ତି, ବହୁ କଥାରେ ପଡ଼ି ସେ ଯଦି ସାଙ୍ଗିଆ ବଦଳେଇ ଦେଇଥାଏ ତୁମ ମନ ଖରାପ କରୁଛ କାହିଁକି? ଛପର ଘର କୋଠା ହେଲା ପରେ ମଧ୍ୟ ନରହରି ଢୋଲ ବଜା ଛାଡ଼ି ନାହିଁ। ବାଙ୍କି ବଜାରରେ ଦୋଳଯାତ୍ରା, ଦଶହରା ଓ ଠାକୁରାଣୀଙ୍କ ଝାମୁଯାତ୍ରାରେ ଆଗ ତାକୁ ଖୋଜା ପଡ଼େ, ତା ହାତରେ ଢୋଲ କଥା କହେ। ଢୋଲର ବାଁ ପଟ ଓ ଡାହାଣ ପଟ ଚଢ଼ାରେ ତା ହାତର ସ୍ପର୍ଶ ଲାଗିଲେ ମାମୁଲି ଢୋଲରୁ ବାହାରେ ଅପୂର୍ବ ସ୍ୱର। ସେହି ବାଜଣା ଯୋଗୁଁ ସଭିଏ ତାକୁ ଶ୍ରଦ୍ଧା କରନ୍ତି। ଥରେ ହେଲେ କେହି ହାଡ଼ି ବୋଲି କହି ତାକୁ ହୁଡ଼ି କରି କଥା କହିନାହାନ୍ତି। ନରହରିର ବାପା ମଧ୍ୟ ଠାକୁରାଣୀଙ୍କ ପାଖରେ ଚାଙ୍ଗୁ ବଜାଉଥିଲା, ସେଥିପାଇଁ ସେମାନେ ପୁରୁଷାନୁକ୍ରମେ ଠାକୁରାଣୀଙ୍କ ଖଞ୍ଜା ଜମି ଭୋଗ କରି ଆସୁଛନ୍ତି। ଏବେ ତା ପାଳି ଦିନ ଠାକୁରାଣୀଙ୍କ ନାଟ ମନ୍ଦିର ତଳେ ବସି ସେ ଚାଙ୍ଗୁ ବଜାଏ। ନାଟ ମନ୍ଦିରର ଫୁଟେ ମୋଟାର ଚାଳ ଛପର, ତା ତଳେ ଶିଶୁ କାଠରେ ତିଆରି ପଟାରେ ମହାଯୋଗେଶ୍ୱର ଶ୍ରୀକୃଷ୍ଣଙ୍କ ଜନ୍ମ ଓ ବାଳଲୀଳାଠାରୁ ଆରମ୍ଭ କରି ଦେହତ୍ୟାଗ ପର୍ଯ୍ୟନ୍ତ ସମସ୍ତ ଘଟଣା ସୂକ୍ଷ୍ମ କାରୁକାର୍ଯ୍ୟରେ ଖୋଦେଇ ହୋଇଛି। ସେହିସବୁ ଛବିକୁ ଦେଖି ନରହରି ଯେତେବେଳେ ଭାବ ବିହୋଳିତ ହୋଇ ଦୁଇ ହାତର କାଠିରେ ଚାଙ୍ଗୁର ଛପର ଦେହରେ ବାଜା ବଜାଏ, ସେଥିରୁ ନିର୍ଗତ ହୁଏ ଅପୂର୍ବ ସ୍ୱର। ନରହରିର ମନେ ହୁଏ ସତେ ଯେପରି ସେହି ସ୍ୱରର ତାଳେ ତାଳେ ଗୋପୀବଲ୍ଲଭ ରସିକ ଚୂଡ଼ାମଣି ଶ୍ରୀକୃଷ୍ଣ ତାଙ୍କର ପରମ ପ୍ରେମିକା ଶ୍ରୀରାଧାଙ୍କ ସହ ନାଚୁଛନ୍ତି ଆଉ ନଚାଉଛନ୍ତି ସାରା ଜଗତକୁ। କେବଳ ପ୍ରଶଂସା ବା ଅର୍ଥଲୋଭରେ ନରହରି ଚାଙ୍ଗୁ ଅଥବା ଢୋଲ ବଜାଏ ନାହିଁ, ତାରି ବାଜଣା ସହିତ ତା ମନର ଭକ୍ତି ଆତ୍ମାର ତୃପ୍ତି ପ୍ରକଟିତ ହୁଏ। ବାଜା ବଜେଇବା ଭିତରେ ସେ ଆତ୍ମବିସ୍ମୃତ ହୋଇଯାଏ। ବାଦ୍ୟ ହିଁ ତାର ଜୀବନ, ଧର୍ମ, କର୍ମ ସବୁକିଛି। କିନ୍ତୁ ବାପାର ଏ ମର୍ମବେଦନାକୁ ବୁଝେ ନାହିଁ ସନାତନ। ସେ କାର୍ରେ ବସି ଯାଉଥିଲା ବେଳେ କେହି ତାକୁ ହାଡ଼ି ସାହିର ନରହରି ଢୋଲିଆର ପୁଅ ବୋଲି କହିଦେଲେ ତାର ହାଡ଼ ଜଳିଯାଏ, ଅପମାନରେ ମୁହଁ କଳା ପଡ଼ିଯାଏ। ସେ ତା ବାପା ପାଖରେ ଅଳି କରେ, ଆଉ ଢୋଲ ବଜେଇବାକୁ ଯାଉ ନାହିଁ, ବୟସ 60 ଟପିଲା, ଘରେ ବସି ଆରାମ କର, ମୁଁ ତୁମ ପାଦ ତଳେ ଟଙ୍କା କୁଢ଼େଇ ଦେବି। ପୁଅ ସହିତ ଏକମତ ହୋଇପାରେ ନାହିଁ ନରହରି, କହେ, ଆରେ ବାୟା, ମୁଁ କ'ଣ ଟଙ୍କା ପାଇଁ ଚାଙ୍ଗୁ ଆଉ ଢୋଲ ବଜାଏ? ଦେଖୁଛୁ କେଉଁ ବାବୁଙ୍କୁ ଖୁସି କରିବାକୁ ମୁଁ ବଜାଉଛି, ମୁଁ ତ ଠାକୁରାଣୀଙ୍କ ଢୋଲିଆ। ସେ ମାଆଙ୍କ ଦୟାରୁ ତୁ ଏଡ଼େ ବଡ଼ ହାକିମ ହୋଇଛୁ। ବାଜା ବଜେଇବା ଛୋଟ କାମ ନୁହେଁରେ ସନା, ଠାକୁରାଣୀଙ୍କ ପାଖରେ ପୂଜା କରୁଥିବା ବ୍ରାହ୍ମଣ, ଘଣ୍ଟ ବଜାଉଥିବା ସବର୍ଣ୍ଣ ଆଉ ଢୋଲ ବଜାଉଥିବା ଅସବର୍ଣ୍ଣ ସମସ୍ତେ ସମାନ। ଜଣେ କିଏ ତା କାମ ନ କଲେ ଠାକୁରାଣୀଙ୍କ ପୂଜା ପୂରା ହୁଏ ନାହିଁ। ଶ୍ୱଶୁରଙ୍କ କଥା ଶୁଣି ବୋହୂ ଘରୁ ବାହାରି ଆସେ, କହେ, ତମେ ଢୋଲ ବଜାଅ ବୋଲି ଲୋକେ ତମ ପୁଅଙ୍କୁ ଥଟା କରନ୍ତି, ସାଙ୍ଗିଆ ବଦଳାଇଲେ ବି ଘୃଣା କରନ୍ତି ହାଡ଼ି ବୋଲି। ମୁଁ ଅନ୍ୟ ଅଫିସରଙ୍କ ସ୍ତ୍ରୀମାନଙ୍କ ପାଖରେ ମୁଣ୍ଡ ଟିକି ଚାଲିପାରେ ନାହିଁ, ସମସ୍ତେ କହନ୍ତି ଢୋଲିଆ ହାଡ଼ିର ବୋହୂ। ସନାତନର ମୁଣ୍ଡକୁ ପିତ୍ତ ଚଢ଼ିଯାଏ, କହେ, ବାପା, ଢୋଲ ଆଉ ମୋ ଭିତରେ ତୁମକୁ ଗୋଟିଏକୁ ବାଛିବାକୁ ହେବ। ତୁମେ ଯଦି ଦଶହରାରେ ଠାକୁରାଣୀଙ୍କ ପାଖରେ ଢୋଲ ବଜାଇବାକୁ ଯିବ, ମୁଁ ଆଉ ଏ ଘର ମାଡ଼ିବି ନାହିଁ। ପୁଅର କଥା ଶୁଣି ଚମ୍ପାର ମୁଣ୍ଡରେ ଆକାଶ ଭାଙ୍ଗି ପଡ଼େ। ସେ ନିରୋଳାରେ ଗେରସ୍ତକୁ ବୁଝାଏ, ତୁମ ପରେ ତ ଏ ଘରେ ଆଉ କେହି ଢୋଲ ବଜାଇବେ ନାହିଁ, ସେତେବେଳେ ତ ପୁଣି ଠାକୁରାଣୀଙ୍କ ପୂଜା ହେବ। ମୋ ଛୋଟ କଥା ମାନ, ପୁଅ ବୋହୂଙ୍କ ମନରେ କଷ୍ଟ ଦିଅ ନାହିଁ, ଏ ବର୍ଷ ଦଶହରାରେ ଢୋଲ ବଜାଇବାକୁ ଯାଉ ନାହିଁ, ଆଉ ଜଣେ କିଏ ଢୋଲ ବଜାଉ, ତୁମେ ତୁମଠାରୁ ତାଲିମ ନେଉ, ତୁମେ ଘରେ ବସି ଠାକୁରାଣୀଙ୍କୁ ସୁମରଣା କର, ମୋ ରାଣ, ମୋ ମୁଣ୍ଡ ଖାଅ। ଭାରିଜାର ରାଣ ପକା ଦେଖି ଢୋଲିଆ ନରହରି ଅକଲରେ ପଡ଼ିଗଲା। ପୁଅ ବୋହୂ ଭାରିଜା ସମସ୍ତେ ତା ଢୋଲ ବଜା ବିରୁଦ୍ଧରେ, ସେ ଯଦି ଜିଦ୍ କରି ଢୋଲ ବଜାଇବାକୁ ଯିବ ତେବେ ଘରେ ଅଶାନ୍ତି ଅସନ୍ତୋଷ ପଡ଼ିବ। କ'ଣ ଦରକାର ନିଜ ମନର ଓରିମାନା ମେଣ୍ଟାଇବା ପାଇଁ ଏତେ ଲୋକଙ୍କ ମନରେ କଷ୍ଟ ଦେବା। ଆସିଗଲା ସପ୍ତମୀ ପୂଜା, ମଣ୍ଡପରେ ଚାଲିଲା ମା' ଦୁର୍ଗାଙ୍କର ସାଜସଜା, ଚାରିଆଡ଼ ଉତ୍ସବ ମୁଖରିତ। ଏତେ ବଡ଼ ଦିନରେ ନରହରି କିନ୍ତୁ ଚୁପଚାପ, ତାର ଖାଇବା ପିଇବାରେ ମନ ନାହିଁ, ଗାଧୋଇବାରେ ଧ୍ୟାନ ନାହିଁ, ବାରଣ୍ଡାରେ ବସିଲେ ଦେହ ଥରୁଛି, ଦୁର୍ବଳ ହୋଇଯାଉଛି। ଘର କୋଣରେ ଥୁଆ ହୋଇଥିବା ଢୋଲକୁ ଚାହିଁଦେଲେ ତା ଛାତି ଭିତରୁ କୋହ ଉଠୁଛି। ନିଜ ମନର ଯନ୍ତ୍ରଣାକୁ ବହୁ କଷ୍ଟରେ ଚାପି ରଖି ସେ ପିଣ୍ଡାରେ ବସି ରହୁଛି। ଗେରସ୍ତର ଏଭଳି ଅବସ୍ଥା ଦେଖି ଚମ୍ପା ମନକୁ ପାପ ଛୁଇଁଲା। ଢୋଲ ବଜାଇବାକୁ ଗଲା ନାହିଁ ବୋଲି ଠାକୁରାଣୀ ରାଗ କଲେ କି? ସେ ପୁଅକୁ ଡାକ୍ତର ଡାକିବାକୁ କହିଲା। ଡାକ୍ତର ଆସି ଦେଖିଲେ ରୋଗଟା ମାନସିକ, ସେ କେତେଟା ଭିଟାମିନ୍ ଟନିକ୍ ବରାଦ କରିଦେଇ ଚାଲିଗଲେ। ନରହରି ସେସବୁ ଛୁଇଁଲା ନାହିଁ, ସେ ଠାକୁରାଣୀଙ୍କ ପାଖରେ ଢୋଲ ବଜାଏ ବୋଲି ମା' ଦୁର୍ଗା ଚକ୍ଷୁଦାନ ପାଇଲା ବେଳଠାରୁ କେବଳ ଅରୁଆ ଖାଏ, ଆଇଁଷ ଛୁଏ ନାହିଁ। ଆଜି ସେ ଢୋଲ ବଜାଇବାକୁ ଯାଇନାହିଁ ବୋଲି ମଦ ଭଳି ଗନ୍ଧଉଥିବା ଔଷଧ ଖାଇବ, ଛି। ଅଷ୍ଟମୀ ଦିନ ନରହରିର ଅବସ୍ଥା ଆହୁରି ଖରାପ ହୋଇଗଲା। ବଳି ଦିନ ସେ ଉପାସ କରେ, ସେଦିନ ଜଳ ସୁଦ୍ଧା ଛୁଏ ନାହିଁ। ବାରଣ୍ଡା ଖୁଣ୍ଟକୁ ଆଉଛି, ସେ ଖାଲି ଠାକୁରାଣୀଙ୍କୁ ସୁମରଣା କରିବାକୁ ଲାଗିଲା। ଶ୍ୱଶୁରଙ୍କ ଏ ଅବସ୍ଥା ଦେଖି ସନାତନର ସ୍ତ୍ରୀ ସନାତନକୁ କହିଲା, ବାପା ଆଉ ଠିଆ ହୋଇପାରୁନାହାନ୍ତି, ତୁମେ ଆମ୍ବୁଲାନ୍ସ ଡାକି ଆଣ, ତାଙ୍କୁ ଡାକ୍ତରଖାନାକୁ ନେଇଯିବା, ତା ନହେଲେ ତୁମକୁ ପିତୃହତ୍ୟା ପାପ ଲାଗିବ। ସନାତନ ଆମ୍ବୁଲାନ୍ସ ଡାକିବାକୁ ଚାଲିଗଲା। ଆଉ ଠିକ୍ ସେତିକିବେଳେ ଆରମ୍ଭ ହେଲା ସନ୍ଧ୍ୟା ଆଳତି ଧୂପ। ଘଣ୍ଟ ଘଣ୍ଟା ସାଙ୍ଗରେ ବେତାଳିଆ ଶୁଣାଯାଉଥିଲା ଢୋଲ ବାଜା, ଆଉ ସମ୍ଭାଳି ପାରିଲା ନାହିଁ ନରହରି। ଭାରିଜାର ରାଣ, ପୁଅ ବୋହୂଙ୍କ ରାଣ ନ ମାନି ଢୋଲକୁ ବେକରେ ପକାଇ ସେ ଦାଣ୍ଡେ ଦାଣ୍ଡେ ଦୌଡ଼ିଲା ପାଙ୍କି ବଜାର ପୂଜା ମଣ୍ଡପ ପାଖକୁ। ବେତାଳିଆ ଢୋଲ ବଜାଉଥିବା ମଥୁରାର ମଥୁରାକୁ କହୁଣୀରେ ଦୂରକୁ ଠେଲି ଦେଇ ଆରମ୍ଭ କଲା ତାର ଢୋଲ ବାଜା। ତାର ବାଜାର ତାଳେ ତାଳେ ଘଣ୍ଟ ଘଣ୍ଟାର ଧ୍ୱନି ସୃଷ୍ଟି କରିଦେଲା ଏକ ପବିତ୍ର ପରିବେଶ। ସନ୍ଧ୍ୟା ଆଳତି ଦେଖିବାକୁ ଆସିଥିବା ଶହ ଶହ ଦର୍ଶକ ଅବାକ୍ ହୋଇ ଅନେଇ ରହିଲେ ନରହରି ଆଡ଼କୁ। ଆମ୍ବୁଲାନ୍ସ ଧରି ଘରେ ପହଞ୍ଚି ସନାତନ ଶୁଣିଲା ସୁଖି ସୁଖି କଣ୍ଟା ହୋଇଯାଇଥିବା ତାର ରୋଗିଣା ବାପା ନିଶା ଲାଗିଲା ଭଳି ଢଳି ଢଳି ଢୋଲ ଧରି ମଣ୍ଡପ ପାଖକୁ ପଳାଇଛି। ସେ ମଧ୍ୟ ଚାଲି ଚାଲି ଗଲା ମଣ୍ଡପ ପାଖକୁ। ବୀର ବିକ୍ରମରେ ଠାକୁରାଣୀଙ୍କ ପାଖରେ ନାଚି ନାଚି ଢୋଲ ବଜାଉଛି ତାର 61 ବର୍ଷର ରୋଗିଣା ବାପା। ଅନ୍ୟମାନେ ତା ଢୋଲ ମାଡ଼ ସହିତ ଘଣ୍ଟର ତାଳ ଦେଇ ବଜେଇ ବଜେଇ ନୟାନ୍ତ ହୋଇଯାଇଛନ୍ତି। ନରହରିର ମୁହଁରୁ ବାହାରୁଛି ଏକ ଆଲୋକର ଜ୍ୟୋତି। ସେ ଯେମିତି ଚମ୍ପାର ଗେରସ୍ତ ନୁହେଁ, ସନାତନର ବାପା ନୁହେଁ, ସେ କେବଳ ଠାକୁରାଣୀଙ୍କ ଢୋଲିଆ ନରହରି। ବାପାଙ୍କୁ ବୁଝାଇ ସୁଝାଇ ଘରକୁ ଫେରାଇ ନେଇଯିବ ବୋଲି ଆସିଥିଲା ସନାତନ। କିନ୍ତୁ ବାପାର ଢୋଲ ବଜାର ତାଳେ ତାଳେ ତା ପାଦ ଯେ କେତେବେଳେ ପଡ଼ୁଛି ଉଠୁଛି ସେ କଥା ସେ ନିଜେ ଅନେକ ସମୟ ପର୍ଯ୍ୟନ୍ତ ଜାଣିପାରିନଥିଲା। ତା ରକ୍ତକୋଷରେ ଢୋଲର ବାଜଣା ଶୁଣି ସେ ବୁଝିପାରିଲା ସେ ହେଉଛି ତା ବାପାର ପୁଅ।